नमः विष्णुपादाय कृष्णप्रसादाय भूतले श्रीमते गोविन्दस्वामिनिते नामे नमः विष्णुपादाय कृष्णप्रसादाय भूतले श्रीमते भक्तिवेदान्तस्वामिनिते नामे नमस्ते सारस्वतीदेवे गौरवाणी प्रचारिणि निर्विशेष शून्यवादी पाश्चात्य देशतारिणि जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्तवृंद हरे कृष्ण 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 हरे 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 राम 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 हरे हरे। सर्वप्रथमे परमाराध्य गुरुदेव श्री श्रीमद् गौर गोविंद स्वामी श्रील गुरुदेव अभय चरण कमल निवेदन करी समर्पित हुई कृपा विख्या करी। इसका संस्थापक आचार्य कृष्ण कृपा श्रीमती सुषमा अभय चरणारविंद भक्ति वेदांत स्वामी श्री प्रभुपाद जी महाराज ने चरण कमल समर्पित हुई कृपा विख्या करी। उपस्थित समस्त श्रोता वैष्णव भक्त को प्रणति निवेदन पूर्वक आज गुरुदेव व्यास पूजा महोत्सव ତାଙ୍କର କୃପା ଭିକ୍ଷା କରି ତାଙ୍କର କିଛି ଗୁଣଗାନ କରିବା ପାଇଁ ପ୍ରୟାସ ହେବ। ବ୍ୟାସ ପୂଜା ବା ଗୁରୁ ଗୁରୁଦେବଙ୍କର ପୂଜା ଶିଷ୍ୟର କେବଳ କର୍ତ୍ତବ୍ୟ ନୁହେଁ। ଗୁରୁଦେବ କହନ୍ତି ବ୍ୟାସ ପୂଜା ବର୍ଷକୁ ଥରେ ହୁଏ, କିନ୍ତୁ ଗୁରୁଙ୍କୁ ଶିଷ୍ୟ ପ୍ରତି ମୁହୂର୍ତ୍ତରେ ପୂଜା କରେ। ଶିଷ୍ୟ ଯେଉଁ ଶବ୍ଦ, ଶିଷ୍ୟ କେବଳ ଜାଣେ ଗୁରୁ ଶକ୍ତିଟା କ'ଣ ଯଦି ସେ ସଶିଷ୍ୟ ହେଇଥିବ। କାହିଁକି ଗୁରୁଦେବ ଯେଉଁ ଗୁରୁତତ୍ଵ କୁହନ୍ତି, କାଲି ମୁଁ ପ୍ରଥମେ ପ୍ରେମାନନ୍ଦ ପ୍ରଭୁ ସାଙ୍ଗରେ ସେ କଥା ହଉଥିଲେ ଯେ କୃଷ୍ଣ ତାଙ୍କର ନୁହନ୍ତି, ଆମେ ଯାହାଙ୍କୁ ଡାକୁଛେ ସେ ତାଙ୍କର ନୁହନ୍ତି। ଆମେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ, ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ଆମେ ଯାହାଙ୍କୁ ଡାକୁଛେ ସେ ତାଙ୍କର ନିଜର ନୁହନ୍ତି। ଯିଏ ନିଜର ନୁହନ୍ତି ସେ ନିଜକୁ ଦେଇପାରିବେନି, କୃଷ୍ଣ ତାଙ୍କର ନୁହନ୍ତି। ଯଦି କୃଷ୍ଣ ତାଙ୍କର ହେଇଥାନ୍ତେ ତାହେଲେ ଆମେ କେବେ କୃଷ୍ଣ ମନ୍ଦିରରେ ବୁଲନ୍ତେନି, କୃଷ୍ଣ ସେ ତୋମାର କୃଷ୍ଣ ଦେଖେ ପାରେ। କୃଷ୍ଣ ତାଙ୍କର ନୁହନ୍ତି, କୃଷ୍ଣ ଯାହା ତାଙ୍କଠୁ ଆମକୁ କୃଷ୍ଣ ପାଇବାକୁ ପଡ଼ିବ। ଆମର ଯେ ଗୋବିନ୍ଦ କୃଷ୍ଣ ସିଦ୍ଧାନ୍ତ, ଆଜି ମୁଁ ପ୍ରଭୁ ଯୋଉ କହିଲେ ପ୍ରଭୁପାଦ ଶବ୍ଦ ଟିକେ ୟୁଜ୍ କରନ୍ତି, ଗୁରୁଦେବ ସେଟାକୁ ୟୁଜ୍ କରିଛନ୍ତି ପାୱାର ଅଫ୍ ଆଟର୍ନି ଏମ୍ପାୱାରମେଣ୍ଟ। ଯୋଉ ଗୁରୁ ଶକ୍ତି, ଯେମିତି ଆମର ଅଫିସର କହୁଛେ, ଜଣେ ଅଫିସର ସେ ବ୍ୟକ୍ତି ନୁହନ୍ତି, ସେ ଗୋଟେ ପ୍ରିନ୍ସିପୁଲ, ଜଣେ IAS ଅଫିସର। ଆମେ ପର୍ସନ ଦୃଷ୍ଟିରେ ଦେଖିଲେ ଆମେ ସେଠି କ୍ୟାରେକ୍ଟରକୁ ଦେଖୁଛନ୍ତି, ଆମେ ପ୍ରିନ୍ସିପୁଲଙ୍କୁ ଦେଖୁଛେ। ସେଭଳି ଯୋଉ ଗୁରୁ ଶବ୍ଦ ଯୋଉ ରହିଛନ୍ତି, ଗୁରୁ ତତ୍ତ୍ୱ ଯୋଉ ରହିଛନ୍ତି, ଏକ ତତ୍ତ୍ୱ ଜୀବ ତତ୍ତ୍ୱ ଯେଭଳି, ମାୟା ତତ୍ତ୍ୱ ଯେଭଳି, କୃଷ୍ଣ ତତ୍ତ୍ୱ ଯେଭଳି, ଏ ଗୁରୁ ତତ୍ତ୍ୱ, ଏ ଗୁରୁ ତତ୍ତ୍ୱଙ୍କର କାର୍ଯ୍ୟ କ'ଣ? ଯେମିତି ଆମର ବ୍ୟାସ ପୂଜା ଆମେ କହୁଛେ, ବ୍ୟାସ ପୂଜା କହୁଛେ, ଗୁରୁ ପୂଜା କହୁଛେ, ଗୁରୁ ତତ୍ତ୍ୱଙ୍କର କାର୍ଯ୍ୟ କ'ଣ? ଯେ ଏ କଥା ମୁଁ ଆପଣଙ୍କୁ କହୁଥିଲି, କୃଷ୍ଣ ଯଦି କୃପା କରନ୍ତି, କୃଷ୍ଣ ଯଦି କୃପା କରେ କ'ଣ ଭାଗ୍ୟବାନ ହେବେ? ଗୁରୁ ଅନ୍ତର୍ଯ୍ୟାମୀ ରୂପେ ଶିଖା ଅର୍ପଣ। ଆମ ପାଖରେ ଦି ଜଣ ଅଛନ୍ତି, ଅନ୍ତର ଭିତରେ ପରମାତ୍ମା ରହିଛନ୍ତି, ବାହାରେ ଶାସ୍ତ୍ର ରହିଛନ୍ତି। ବାହାରେ ଶାସ୍ତ୍ର ରହିଛନ୍ତି, ଶାସ୍ତ୍ର ପରମାତ୍ମାଙ୍କର ସ୍ୱରୂପ, ଅନ୍ତରେ ପରମାତ୍ମା ଅଛନ୍ତି, କିନ୍ତୁ ଦୁଇ ଜଣ ବଦ୍ଧ ଯୋଗୁଁ କିଛି ରେସିପୋକେଟ୍ କରିବେ ବା କ'ଣ କୁହାଯିବ, ତାଙ୍କର ଯୋଉ ବଦ୍ଧ ଯିବ ପରମାତ୍ମାଙ୍କ ତ କିଛି ପାଇପାରିବନି, ସେ ଜାଣିପାରିବେନି ପରମାତ୍ମା କ'ଣ କହୁଛନ୍ତି। ଆଉ ଶାସ୍ତ୍ର ଜାଣିପାରିବ କି? ଶାସ୍ତ୍ର ବି ଜାଣିପାରିବେ। ତେଣୁ ଜଣେ ଏ ପରମାତ୍ମା ଆଉ ଶାସ୍ତ୍ର ଏ ଦୁଇ ଜଣଙ୍କୁ ରିଭିଲ୍ କରିବା ପାଇଁ ଜଣେ ଦରକାର। କୃଷ୍ଣ ହରିବୋଲ, ଶାସ୍ତ୍ର ଭଗବାନ ଶାସ୍ତ୍ର ବ୍ୟାସ ରୂପରେ ଆସିଲେ ଶାସ୍ତ୍ର ପ୍ରକାଶ କଲେ। ଗୁରୁତତ୍ଵ ପାଞ୍ଚ ମିନିଟ୍ କହୁଛି, କାହିଁକି ଏମ୍ପାୱାରମେଣ୍ଟଟା କ'ଣ, ଜଣେ ଶିଷ୍ୟ ହେବାକୁ ହେଲେ ତାକୁ ଗୋଟେ ବୁଝିବାକୁ ପଡିବ। ଜ୍ଞାନ ଶିଷ୍ୟର ବଳ ନୁହେଁ, ତ୍ୟାଗ ଶିଷ୍ୟର ବଳ ନୁହେଁ। ଶିଷ୍ୟ ପାଖରୁ, ଶିଷ୍ୟକୁ ଗୋଟେ ସମ୍ପତ୍ତି ଗୁରୁଙ୍କ ପାଖରୁ ପାଇବାକୁ ପଡିବ, ଯେଉଁଟାକୁ ଭକ୍ତିଲତା ବିଜୟ ବୋଲି ଆମେ କହୁଛେ। ଭକ୍ତିଲତା ବିଜୟଟା ଯୋଉ ଶିଷ୍ୟ ଗୁରୁଙ୍କ ପାଖରୁ ପ୍ରାପ୍ତ ହବ, ସେଟା ଗୁରୁଙ୍କ ପାଖରେ ଅଛି, ସେଟା କୃଷ୍ଣ ଦେଇପାରିବେନି। କାହିଁକି କୃଷ୍ଣ ଦେଇପାରିବେନି, ଆଉ କୃଷ୍ଣଙ୍କର ବ୍ୟବସ୍ଥାରେ କ'ଣ ସେଟା ବୁଝିବା ଦରକାର। ଏଇଟା ଆମେ ବ୍ୟାସ ପୂଜା କରୁଛେ। ପରମାତ୍ମା ହୃଦୟ ଭିତରେ ଅଛନ୍ତି, କିନ୍ତୁ ତାଙ୍କର ମ୍ୟାନିଫେଷ୍ଟେସନ, ତାଙ୍କର ପ୍ରକାଶ ଆମ ପ୍ରତି ହବନି। ଶାସ୍ତ୍ର ବାହାରେ ଭଗବାନ ଶାସ୍ତ୍ର ରୂପରେ ଆସିଛନ୍ତି, ବ୍ୟାସ ରୂପରେ ଶାସ୍ତ୍ର ଦେଖିଛନ୍ତି, ଶାସ୍ତ୍ର ପ୍ରକାଶ କରିବେନି। ଜଣେ ଦରକାର ଯିଏ ପରମାତ୍ମାଙ୍କୁ ପ୍ରକାଶ କରିବେ, ରିଭିଲ ଇଂଲିଶରେ କୁହାଯାଏ, ମୁଁ ଓଡ଼ିଆ ଠିକ୍ ସେ କହିପାରୁନି, ଇଂଲିଶ କହିପାରୁନି, ରିଭିଲ କରିବେ ପରମାତ୍ମାଙ୍କର ଭାବଟାକୁ ରିଭିଲ କରିବେ, ଆଉ ଶାସ୍ତ୍ର ଭାବକୁ ରିଭିଲ କରିବେ, ସେ ହେଉଛି ଗୁରୁ। ଜୀବ ଶାସ୍ତ୍ର କ'ଣ ଜାଣିପାରିବନି? ଆପଣ ଏକାଦଶ ସ୍କନ୍ଦ ପଢ଼ନ୍ତୁ, ଚକ୍ରପାଦଙ୍କ ଟୀକା ଦେଖନ୍ତୁ, ଯାହାର ଯେଉଁ ଗୁଣ ଅଛି ଶାସ୍ତ୍ରକୁ ସେ ସେଇ ଗୁଣରେ ବୁଝିବ, ସେଥିପାଇଁ ଶାସ୍ତ୍ର କେହି ଜାଣନ୍ତିନି, ଭାଗବତ କେହି ଜାଣନ୍ତିନି। ଆପଣଙ୍କର ଯେଉଁ ଗୁଣ ଆପଣ ସେଇ ଶ୍ଳୋକକୁ ସେଇ ଅର୍ଥରେ ବୁଝିବେ। ଶାସ୍ତ୍ର ହେଉଛନ୍ତି ବିଶୁଦ୍ଧ ସତ୍ୱ, ଆପଣ ଯଦି ବିଶୁଦ୍ଧ ସତ୍ୱକୁ ଜାଣିନାହାନ୍ତି, ଆପଣ ସତ୍ୱ ଗୁଣ ନେଇଛନ୍ତି, ଶାସ୍ତ୍ରକୁ ସତ୍ୱ ଗୁଣରେ ନେବେ, ରଜ ଗୁଣ ରଖିଛନ୍ତି ରଜ ଗୁଣରେ ନେବେ, ତମ ଗୁଣ ରଖିଛନ୍ତି ତମ ଗୁଣରେ ନେବେ। ଆପଣ କହିଲେ ଶାସ୍ତ୍ର ଜାଣିପାରିବେନି, ଏଇଟା ରିଭିଲିଂ ପ୍ରୋସେସ୍। ଏଇ ପ୍ରବଚନରେ ଶାସ୍ତ୍ର ପ୍ରବଚନ ଦେବା କ୍ଷତି ନାହିଁ, ଆପଣ ଶାସ୍ତ୍ରକୁ ଅଭ୍ୟାସ କରୁଛନ୍ତି, କିନ୍ତୁ ମନେ ରଖନ୍ତୁ ଶାସ୍ତ୍ର ରିଭିଲ ହେବା ଦରକାର ଅଛନ୍ତି। କାଲି ଆମେ ସେ କଥା ବସିକି ଆଲୋଚନା କରୁଥିଲୁ ସନ୍ଧ୍ୟା ସମୟରେ, ଆମେ ନାମ କହୁଛେ, ନାମ ଅଭିନ୍ନ କୃଷ୍ଣ, କିନ୍ତୁ ନାମ ପ୍ରଭୁ ରିଭିଲ ହେଉନାହାନ୍ତି ଆମ ପାଖରେ। ନାମ ଯେ କୃଷ୍ଣ, ନାମ କଲେ ମୋ ଜୀବନରେ କିଛି ଆବଶ୍ୟକ ନାହିଁ, ଚିନ୍ତାମଣି ସିଏ ଆମର ଆମର କ'ଣ ବିଶ୍ୱାସ ଆସିଲେଣି କି? ତିରିଶ ବର୍ଷ ଆମେ ନାମ କଲେଣି, କାହିଁକି ମୋର ବିଶ୍ୱାସ ଆସିନି? ତୁଳସୀ ଭଗବାନଙ୍କର ପ୍ରକାଶ ଆମର କ'ଣ ରିଭିଲ ହେଲାଣି କି? ଏଇଟା ହେବେ ଯେତେ ତଦୀୟ ବସ୍ତୁ ରହିଲେ, ଭାଗବତ, ତୁଳସୀ, ଗଙ୍ଗା, ଶ୍ରୀ ବିଗ୍ରହ, ଧାମ, କେହି ରିଭିଲ ହେବେନି ଗୋଟେ ବୌଦ୍ଧଜୀବ ପାଖରେ। ତାଙ୍କୁ ରିଭିଲ କରିବା ପାଇଁ କୃଷ୍ଣଙ୍କର ଗୋଟେ ବ୍ୟବସ୍ଥା ରହିଛି। ସେ କ'ଣ ବ୍ୟବସ୍ଥା ନା, ଯିଏ ଶାସ୍ତ୍ର ତଦୀୟ ବସ୍ତୁ ସହିତ ଏ ପରମାନ୍ତକୁ ସବୁ ରିଭିଲ କରିବେ, ସେ ହେଉଛନ୍ତି ତାଙ୍କ ପରିକର, କୃଷ୍ଣଙ୍କ ପରିବାରକୁ ପଠାନ୍ତି। ଏମ୍ପାୱର ପ୍ରୋସେସ୍, ପାୱାର ପାର୍ଟ ନିଗମବାସ ଭଳି ୟୁଜ୍ କରିବେ। ଦେଖନ୍ତୁ ମୁଁ ପ୍ରଭୁପାଦଙ୍କ ଜୀବନରେ କହୁଛି ଆପଣମାନଙ୍କୁ, ପ୍ରଭୁପାଦ ସତୁରି ବର୍ଷ ବୟସରେ ଯାଇଥିଲେ, ହରିଆଜ ଆମେ କେହି ସତୁରି ବର୍ଷରେ ନାହିଁ, ଆମ ପାଖରେ ସେ ଏମ୍ପାୱାରମେଣ୍ଟଟା ନାହିଁ। ଯେମିତି ମକୁନ୍ଦ ଯୋଗନ ପ୍ରଭୁ କହୁଥିଲେ, ପ୍ରଭୁପାଦ ଯେତେବେଳେ ଯାହା କହୁଥିଲେ, ମୁଁ ଏବେ ପଢ଼ୁଥିଲି, ପ୍ରଭୁପାଦ ଜଣଙ୍କୁ ପଠେଇଛନ୍ତି, ସେ ଯାଇଛନ୍ତି ବିଦେଶ, ସେ କହୁଛନ୍ତି ଜାପାନରେ, ସେ କହୁଛନ୍ତି ନାଇଁ ନାଇଁ ମୁଁ ଏଠି ଚଳିପାରିବିନି, ଏମାନେ ବହୁତ ଆଟେଚ୍, ଫ୍ୟାମିଲି ଆଟେଚ୍, ଏଠି କମ୍ୟୁନିକେସନ, ଲାଙ୍ଗୁଏଜ୍ କମ୍ୟୁନିକେସନ୍ ପ୍ରୋବ୍ଲେମ୍ ଅଛି। ପ୍ରଭୁପାଦ ଇମିଡିଏଟ୍ ଲେଖୁଛନ୍ତି, ଇଂଲିଶରେ ଗୋଟେ ୱାର୍ଡ ଜାଣିଥିବେ, ଏକ୍ଜେକ୍ଟେଡ୍। ଆପଣ ପୁଅକୁ ବୁଝାଉଛନ୍ତି ହାକ ଧରିକି, ସେ ଆମିଷ ଗ୍ରହଣ ଠାକୁର ଡାକୁଣି, କିନ୍ତୁ ଜଣେ ସତୁରି ବର୍ଷ ସାଧୁ ଇଞ୍ଜେକ୍ଟେଡ୍ କରୁଥିଲେ, କହୁଥିଲେ ୟୁ ହାଭ୍ ଟୁ ଡୁ ଇଟ୍, ସେ କେମିତି କରୁଥିଲେ? ପ୍ରଭୁପାଦ କହିଲେ ମୁଁ ଗୋଟେ ଫରେନର୍ ତୁମ ଦେଶରେ, ମୋର ବି ଲାଙ୍ଗୁଏଜ୍ ପ୍ରୋବ୍ଲେମ୍ ଅଛି, ମୁଁ କିଛି ଆଣିନଥିଲି, ମୋ ଗୁରୁଦେବ ମୋତେ କିଛି ଦେଇନଥିଲେ, ମୋ ଗୁରୁଙ୍କର ଆଶ୍ରୟ କରିକି ମୁଁ ଆସିକି ତୁମ ଦେଶରେ ପ୍ରଚାର କରିକି ତୁମମାନଙ୍କୁ ପାଇଲି, ତୁମେମାନେ କାହିଁକି ତୁମ ଦେଶରେ ପ୍ରଚାର କରି ତୁମେ ପ୍ରାପ୍ତ ହେବନି? ଏଟା ଇଞ୍ଜେକ୍ଟେଡ୍ ପାୱାର, ତାଙ୍କ ଭିତରେ ଯେଉଁ ପାୱାର ଅଫ୍ ଆଟର୍ଣ୍ଣିଟା ଅଛି, କୃଷ୍ଣଙ୍କ ଶକ୍ତିରେ ସେମାନେ ପ୍ରାପ୍ତ ହୁଅନ୍ତି। ଏଇ ପରମ୍ପରାରେ ଯେଉଁ ପୂଜା, ପରମ୍ପରା ଯେଉଁ ଉପାସନା, ଶୁଦ୍ଧ ଭକ୍ତଙ୍କ ପାଖରେ ଏଇ ଜିନିଷ ପାୱାର ଅଫ୍ ଆଟର୍ଣ୍ଣିଟା ଥାଏ, ଏମ୍ପାୱାରମେଣ୍ଟଟା ଥାଏ, କୃଷ୍ଣ ଶକ୍ତି ପରିକର ପୁଷ୍ଟ ଗୁରୁଦେବ କହୁଛନ୍ତି ଆମକୁ। କୃଷ୍ଣ କ'ଣ ସେଟା ଅଛି ତାଙ୍କ ପାଖରେ, ଆମ ପାଖରେ କ'ଣ ନାହିଁ? ଆମ ପାଖରେ ଜ୍ଞାନ ଅଛି, ବୈରାଗ୍ୟ ଅଛି, କୌଶଳ ଅଛି, ବୁଦ୍ଧି ଅଛି, ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ନାହିଁ, ସେଟା ଆମର ସମ୍ପତ୍ତି ନୁହେଁ, ସେଟା କୃଷ୍ଣଙ୍କ ସମ୍ପତ୍ତି। ରାଧାମୀ କାହାକୁ ଦେବେ? ଯାହାକୁ ବଳରାମ ସାଂକ୍ସନ କରିବେ, ନିତ୍ୟାନନ୍ଦ, ହେନ ନିତାଏ ଦିନେ ଭାଇ ରାଧା କୃଷ୍ଣ ପାଇତେନି, ରାଧାମୀ ଦେବେନି କୋଣ ଯିବକୁ। ଆମ ଗୌଡ଼ ସମ୍ପ୍ରଦାୟରେ ସହଜାବାଦକୁ ଆମେ ବିଲକୁଲ ଶ୍ରୀ ଭକ୍ତି ସିଦ୍ଧାନ୍ତ ସୁଶ ଠାକୁର ପ୍ରଭୁପାଦଜୀ ମହାରାଜ କେବେ ଦଶମ ସ୍କନ୍ଦ ପଢ଼ିବାକୁ ପ୍ରବଚନ ଆପଣ ଦେଖିପାରିବେନି, କେବେ ଦଶମ ସ୍କନ୍ଦ କହିଲେନି, କାରଣ ଜୀବ ଆଗେ ବଳଦେବ ତତ୍ତ୍ୱକୁ ବୁଝିବା ଦରକାର। ବଳଦେବ ଆମେ ହେଲେ ବଳଦେବ ଆମକୁ ବାନ୍ଧିଛନ୍ତି, ଆମେ ଜୀବ ଆସେ ବଳଦେବ ତତ୍ତ୍ୱରୁ, ସୃଷ୍ଟି ଯୋଉ ହେଉଛନ୍ତି ମହାସଙ୍କଟ ସଙ୍କଟରୁ, କାରଣ ସାହେ ବିଷ୍ଣୁ, ଗର୍ଭ ସାହେ ବିଷ୍ଣୁ, କ୍ଷୀରଦେବ ସାହେ ବିଷ୍ଣୁ, ଆମର ସୃଷ୍ଟି ସେଇରୁ ଭଗବାନ ମାୟାକୁ ଅଙ୍ଗୀକାର କଲାପରେ ଆମେ ଆମ ସେଥିପାଇଁ ଆମର ମାୟା ଶକ୍ତିଟା ଅଛି, ମାୟା ଆମକୁ ଧରିଛି, ବଳରାମଙ୍କର ଏଇଟା ଶକ୍ତି, ଆଉ ସେଇ ବଳରାମ ଆମକୁ ଉଦ୍ଧାର କରିବେ। ସେ ବଳରାମ କ'ଣ କରନ୍ତି ନା ଗୁରୁଙ୍କୁ ପ୍ରେରଣ କରନ୍ତି, ଗୁରୁଙ୍କ ପାଖରେ ଦୁଇଟା ଶକ୍ତି ରହିଛି, ବଳରାମଙ୍କର ଶକ୍ତି, ରାଧାରାମଙ୍କର ଶକ୍ତି।
ତେଣୁ ଏଇ ଗୁରୁଜାଙ୍କ କୃପା ଏଇ ଗୁରୁଙ୍କର ସେବା ପ୍ରଭୁପାଦ ସେବା ସବୁ ଲଗାଉଥିଲେ ପ୍ରଭୁପାଦ ଏମ୍ପାୱାରମେଣ୍ଟ ଥିଲା ଶୁଦ୍ଧ କରିଦେଉଥିଲେ କାହିଁକି ତାଙ୍କର ବଳରାମଙ୍କ ଶକ୍ତି ରହିଛି ତେଣୁ ସେ ଦିଟା କରିବେ ଆଗେ ଶିଷ୍ୟର ପାତ୍ରତା ଶିଷ୍ୟର ଅନର୍ଥ ରହିଛି ବିଷୟଭୋଗ ବାସନା ରହିଛି ଗୁରୁ ତାଙ୍କୁ କରୁଣା କରିକି ସେବାରେ ନିଯୁକ୍ତ କରି ତାଙ୍କୁ ଶୁଦ୍ଧ କରିବେ ସେତେବେଳେ ନିତ୍ୟାନନ୍ଦ ପ୍ରଭୁ ରାଧାରାଣୀକି ଜଣେଇବେ ତାପରେ ରାଧାଙ୍କର ସେବା କ'ଣ ପାଇବେ ଆମେ କ'ଣ ସହଜିଆ କରିଥିବେ ଯେମିତି ବ୍ରଜଭୂମିରେ ବା ଅଲଗା ଆଡ଼େ ଧାମ ମାନଙ୍କରେ ଯେମିତି ଲୋକମାନେ ସବୁ କହୁଛନ୍ତି ଆମେ ତ ଗ୍ରହଣ କରୁ କେବେ ଗ୍ରହଣ କରିବୁ ଆ କେବେ ଏତା ଚନ୍ଦ୍ରରେ କରୁଣା ହେବେ ସଂସାର ବାସନା ଆମର ପରିପୂର୍ଣ୍ଣ ଘର ଛାଡ଼ିଦେଇ ହବ ଜ୍ଞାନର ବିତରଣ ତୁମେ କରିଦେଇପାରିବ ସଂସାରରେ ବହୁତ ବହୁତ ଲୋକଙ୍କୁ ତୁମ ଜ୍ଞାନ ଦ୍ୱାରା ବାନ୍ଧିକି ତୁମେ ଘୁରେଇ ଦେଇପାରିବ ଜ୍ଞାନର ବଡ ସମ୍ପତ୍ତି ହେବ ବାକ୍ୟ ସେ ବାକ୍ୟ ଦ୍ୱାରା ଗୋଟେ ଲୋକକୁ ପାଗଳ ବି କରି ଦେଇପାରିବ ଗୋଟେ ଲୋକକୁ ହସେଇ ପାରିବ କନ୍ଦେଇ ପାରିବ ତା ଟଙ୍କା ହେଉଛି କଥା ସବୁ କରିପାରିଲେ ଗୋଟେ କରିପାରିବେନି ଜ୍ଞାନୀ ସବୁ କରିପାରିବ ଗୋଟେ ଜିନିଷ କରିପାରିବେନି ତା ହୃଦୟରେ କୃଷ୍ଣଙ୍କୁ ଭଲ ପାଇବାଟା ଦେଇପାରିବେନି ଏ କୃଷ୍ଣ ସୁଖ ବାସନ ହେଉଛି ଗୁରୁଙ୍କର ସମ୍ପତ୍ତି ତା ରାଧାରାଣୀଙ୍କର ସେଥିପାଇଁ ଆମେ କହୁଛେ ନିକୁଞ୍ଜ ୟୁନ ରତିକି ସିଦ୍ଧି ଆପଣ ଦେଖନ୍ତୁ ପ୍ରଭୁପାଦ ଯେଉଁମାନେ ବାପାଙ୍କୁ ଏତେ ଭଲ ପାଇନଥିଲେ ଯେଉଁମାନେ ଦେଶକୁ ଭଲ ପାଇଥିଲେ ଯାହାକୁ ହିପି ବୋଲି କୁହାଯାଏ ସେମାନେ ପ୍ରଭୁପାଦ ଦେଖୁଥିଲେ ତ ପ୍ରଭୁ ପଚାରୁଥିଲେ ପ୍ରଭୁ ଆପଣ ଏତେ ଆଟ୍ରାକ୍ଟିଭ କାହିଁକି ଆପଣଙ୍କୁ ଭଲ କାହିଁକି ଲାଗୁଛନ୍ତି ପ୍ରଭୁପାଦ କୁହନ୍ତି ସେ ନେଚର ଅଫ୍ ସାଧୁ ବେଶୀ କଥା କୁହନ୍ତି ପ୍ରଭୁପାଦ ବେଶୀ କଥା କୁହନ୍ତି ସେ ନେଚର ଅଫ୍ ସାଧୁ ମୁଁ ଏବେ ପଢୁଥିଲି ପ୍ରଭୁପାଦ ଫ୍ଲାଇଟ୍ରେ ଯାଉଛନ୍ତି ତାଙ୍କ ପାଖରେ ଅଛନ୍ତି ପ୍ରଭୁପାଦ ସର୍ଭାଣ୍ଟ ଫ୍ଲାଇଟ୍ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ବମ୍ବେରୁ ଛାଡ଼ିଲା ପ୍ରଭୁପାଦ ଯିବେ ବାହାରକୁ ଫ୍ଲାଇଟ୍ ଉପରକୁ ଉଠିଗଲା ସେଟା କ'ଣ କୁହନ୍ତି ଆପଣଙ୍କର ଯେତେବେଳେ କୁହେ ସେ ବ୍ୟାଗ୍ ଫ୍ୟାଗ୍ ଖୋଲିଦିଅ ପ୍ରଭୁପାଦ ଇମିଡିଏଟ୍ କହୁଛନ୍ତି ଗୋବିନ୍ଦ ପ୍ରସାଦ ଆରେଞ୍ଜଙ୍କର ସର୍ଭେଣ୍ଟ କହୁଛି ଆଚ୍ଛା କେମିତି ପ୍ରସାଦ ପ୍ରଭୁପାଦ ପାଇବେ ପ୍ରଭୁପାଦ ପ୍ରସାଦ ପାଇନେଲେ କିଛି କାହିଁ କରନ୍ତିନି ପ୍ରଭୁପାଦ କହୁଛନ୍ତି ତୁମେ ମୋ ପ୍ରସାଦ ପାଇ କି କାରଣ ବିଦେଶରେ ଏମିତି କିଏ ଉଚ୍ଚିଷ୍ଟ ପାଇବ ଫ୍ଲାଇଟ୍ ଭିତରେ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ପ୍ରଭୁପାଦ କହୁଛନ୍ତି ୟୁ ହାଭ୍ ଟୁ ଆସେପ୍ଟ ମାଇ ପ୍ରସାଦ ସେ କହୁଛନ୍ତି ମୁଁ ପଛ ଶିଖିଛି ପ୍ରଭୁପାଦ ନୋ ହିୟର୍ ସିଏ ଇଚ୍ଛା କରୁଛନ୍ତି ଆରେ ଯେ ଗୁରୁ କ'ଣ ଗୁରୁ କି ବସ୍ତୁ ଦେଶ କାଳ ପାତ୍ର କୌଣସି ଜିନିଷ ମୁଁ ଦେଖନ୍ତିନି ତାଙ୍କ ହୃଦୟରେ କୃଷ୍ଣ ସୁଖ ବାସନା ଅଛି ସେଟା ଆମ ପାଖରେ ନାହିଁ ସେଥିପାଇଁ ଆମେ ତ କାଙ୍ଗାଳ ଆମେ ତ କାଙ୍ଗାଳ କୃଷ୍ଣ କୃଷ୍ଣ ଆମକୁ ତ ସବୁ ଅଛି ଆମେ ମଠ ମନ୍ଦିର କରିପାରିବା ଇଟା ବାଲି ସିମେଣ୍ଟରେ ମନ୍ଦିର କରିପାରିବା କୋଟି କୋଟି ଟଙ୍କା ଆଣିକି ସବୁ ଦେଶ କାମ କରିପାରିବା କିନ୍ତୁ ଗୋଟେ କାମ କରିପାରିବା କି କୃଷ୍ଣଙ୍କୁ ସୁଖ ଦେବା ପାଇଁ କାମ କରିପାରିବାନି ରାଧାରଣ ଯେମିତି କାନ୍ଦୁଥିଲେ ସଖୀମାନେ ଯେମିତି କାନ୍ଦୁଥିଲେ ଗୁରୁବର୍ଗ ଯେମିତି କାନ୍ଦୁଥିଲେ ତୁମେ କାନ୍ଦି ପାରିବେନି ପ୍ରଭୁପାଦ ଯେତେବେଳେ ମନ୍ଦିରକୁ ଯାଉଥିଲେ ଯେକୌଣସି ମନ୍ଦିରକୁ ଯାଉଥିଲେ ଆପଣ ଦେଖନ୍ତୁ ପ୍ରଭୁପାଦଙ୍କ ଲାଷ୍ଟ ଭିଡ଼ିଓ ଯେତେବେଳେ କୃଷ୍ଣ ବଳରାମ ପର୍ବ ଆସନ୍ତି ବସିକି କେମିତି ଚାହାନ୍ତି ସିଏ କେମିତି ଚାହାନ୍ତି ପ୍ରଭୁପାଦ ଦେଖନ୍ତୁ ଲାଷ୍ଟ ମୋମେଣ୍ଟରେ ସେ କହୁଥିଲେ ମୋର ଟେମ୍ପୁଲକୁ ମନ୍ଦିରକୁ ବହୁତ ସୁନ୍ଦର ଭାବରେ ମୋ ପ୍ରିନ୍ସିପୁଲକୁ ସବୁ ରଖିବ ମୋ ମନ୍ଦିରକୁ କେୟାର କରିବ ନହେଲେ ଏଇଟା ଦିନେ ପାରା ଭାଡ଼ି ହେଇଯିବ ପ୍ରଭୁପାଦ ପୁତ୍ର ନେଷ୍ଟ ହେଇଯିବ ମୋ ପ୍ରିନ୍ସିପୁଲ କେବେ ଡାଇଭର୍ଟ କରିବେନି କାରଣ କୃଷ୍ଣଙ୍କୁ କେମିତି ଭଲ ପାଇବା ଯାଏ ସେଟା ଗୁରୁ ଜାଣି ଆମ ପାଖରେ ନାହିଁ ଆମେ କେବଳ ଭକ୍ତିକୁ ଆଶ୍ରୟ କରିଛେ ନିଜକୁ ବଞ୍ଚିବା ପାଇଁ ମୁଁ କେମିତି ବଞ୍ଚିବି କ'ଣ ବଞ୍ଚିବି ମାୟା କବଳ ତୁମେ ରଖିବା ପାଇଁ ମୋତେ ସଂସାର ଝମେଳା ବାନ୍ଧି ଦେଉଛି ମୋ ମନ ଇନ୍ଦ୍ରିୟ ସଂଯୋଗ ହେଉନି ମୁଁ କେମିତି ଟିକେ ସଂଯୋଗ ହେଇକି ଭଲରେ ରହିବି କୃଷ୍ଣ ସୁଖ ପାଇବା ପାଇଁ ଆମର ଶକ୍ତି ନାହିଁ ଆମେ କେବେ ଚିନ୍ତା ହିଁ କରୁନି ସେଟା ଗୁରୁଙ୍କର ସମ୍ପତ୍ତି ସେଥିପାଇଁ ଗୁରୁ ପୂଜା କରାଯାଏ ଗୁରୁ ଉପାସନା କରାଯାଏ ସବୁବେଳେ ଆମେ ଯିବ ଚିନ୍ତା କରିବ କିନ୍ତୁ ମୁଁ କୃଷ୍ଣଙ୍କୁ ସୁଖ ଦେବି କିନ୍ତୁ ମାୟା ଯେହେତୁ ଆମକୁ ଧରିଛି ଆମେ କରିପାରିବାନି ସେ ମାୟାରୁ କାତେ କୃଷ୍ଣ ଭଜେ କରେ ଗୁରୁର ସେବନ ମାୟା ଜାଣେ ଛୁଟେ ପାଏ କୃଷ୍ଣର ଚରଣ ସିଦ୍ଧାନ୍ତ କୁଆଡ଼େ ଯିବେ ଘରେ ଘୁରିକି ଡାକ୍ତର ଜଗତରେ କେତେ ବଡ଼ ସିଦ୍ଧାନ୍ତ କାଟି ଅଛନ୍ତି ଗୋଡ଼ିଆରେ ଗୋଟିଏ ସିଦ୍ଧାନ୍ତ କାଟିଦେବେ ଦେଖିବା କିଏ ରାଧା ଭଜନ କରିବେ କିଏ ଗୋଡ଼ ଭଜନ କରିବେ ଆସନ୍ତୁ ଯଦି ସେ ଗୋଡ଼ିଆରେ ଗୋଟିଏ ସିଦ୍ଧାନ୍ତ କାଟିଦେବେ ଆମେ ସହଯୋଗ ଦିନ ଆମେ ଆମର ପରମ୍ପରା ଆଚାର୍ଯ୍ୟଙ୍କ ଚରଣର ତଳ ଧୂଳି ଆମେ ଜଗତର ଯେତେବେଳେ ଜ୍ଞାନୀ ପଣ୍ଡିତ ହେଲେ ବି ତାଙ୍କୁ କେବେ ବି ଅନ୍ତର ଭିତରେ ସ୍ୱୀକାର କରିବୁନୁ କେବଳ ସମ୍ମାନ ଦେବୁ କେବେ ବି ସ୍ୱୀକାର କରିବୁନୁ କାରଣ ସେ ଯଦି ଆମ ଗୌଡ଼ ପରମ୍ପରାର ସିଦ୍ଧାନ୍ତକୁ ଗ୍ରହଣ କରିବ ମହାପ୍ରଭୁ ଏଇଟା କହିଛନ୍ତି ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ ମାୟା ଜାଳ ଛୁଟେ ପାଏ କୃଷ୍ଣର ଚରଣ କେହି ତୁମକୁ ମାୟାକୁ ରକ୍ଷା କରିପାରିବେନି କେହି ରକ୍ଷା କରିପାରିବେନି କିଏ ରକ୍ଷା କରିବ ନା ବଳଦେବଙ୍କ ଶକ୍ତି ରକ୍ଷା କରିବ ବଳଦେବ ବାନ୍ଧୁଛନ୍ତି ପୋଲିସ ବାନ୍ଧୁଛି କୋର୍ଟ ଓକିଲ ଖୋଲୁଛି ପୋଲିସ ତାଙ୍କର ଶକ୍ତି ଓକିଲ ତାଙ୍କର ଶକ୍ତି ଯେଉଁ ବଳରାମଙ୍କ ଶକ୍ତି ଆମକୁ ବାନ୍ଧିଛି ସେ ବଳରାମଙ୍କ ଶକ୍ତି ଆମକୁ ଖୋଲିବ ସେଥିପାଇଁ ଆମେ କହୁଛେ ନିତାଇ ପଦ କମଳ କୋଟି ଚନ୍ଦ୍ର ସୁଶୀତଳ ହେନ ନିତାଇ ବିନେ ଭାଇ ଏ ଗୁରୁ ପାଦପଦ୍ମ ଶିରସ। ସେଥିପାଇଁ ଗୁରୁଙ୍କୁ ଜାଣିବା କେମିତି, ଗୁରୁ କେମିତି ଜାଣିବା, ଜୀବ କେମିତି ଜାଣିବ ସେ ଗୁରୁ ବୋଲି, ବହୁତ ବଡ ପ୍ରଶ୍ନ। କେମିତି ମୁଁ ଜାଣିବି ସେ ଗୁରୁ ବୋଲି, କିଏ ଗୁରୁ? ଏଟା ଗୁରୁ ପର୍ସନ ଗୁରୁ ତ ଆମେ ପର୍ସନ ଉପାସନା କରୁନୁ, ଆମେ କୃଷ୍ଣ ଶକ୍ତିକୁ ଉପାସନା କରୁଛୁ। ତାହେଲେ କେମିତି ଜାଣିବୁ ସେଟା କୃଷ୍ଣ ଶକ୍ତିଟା ନା, ତାଙ୍କ ପାଖରେ କୃଷ୍ଣ ଶକ୍ତି ତୁମେ ଜାଣିବ କେମିତି? ସେଥିପାଇଁ ତୁମେ ନିତ୍ୟାନନ୍ଦଙ୍କୁ ପ୍ରାର୍ଥନା କର, ଭଗବାନଙ୍କୁ ପ୍ରାର୍ଥନା କର, କିନ୍ତୁ ପ୍ରଭୁ ସେ ଆପଣଙ୍କ ଶକ୍ତି ପାଇଛନ୍ତି କି ନାହିଁ ଆଉ ମୋତେ ସେ ଉଦ୍ଧାର କରିପାରିବେ କି ନାହିଁ ମୁଁ ଜାଣିପାରୁନି, କାରଣ ମୁଁ ତୋର ବଦ୍ଧ ଯିବ ନା, ମୁଁ ଜାଣିପାରୁନି କିଏ ଗୁରୁ ବୋଲି। ଆପଣ ଜାଣିଛନ୍ତି କିଏ ଗୁରୁ, ଗୁରୁ ଶବ୍ଦ ତ ସେ ଶକ୍ତିଟା ପ୍ରାପ୍ତ ହେଇଛନ୍ତି ନା, ତ ସେ ବିଷୟ ବ୍ୟକ୍ତି ମୁଁ କେମିତି ମୁଁ ତ ଲଙ୍ଗୁ। ଯଦି ଜଣେ ଗୁରୁକୁ ଜାଣିଗଲା ତାହେଲେ ସେ ତ ଗୁରୁ ହେଲା। ଜଣେ କହୁଛ ମୁଁ ଗୁରୁଦେବଙ୍କୁ ଜାଣିଛି, ତୁମେ ତ ଗୁରୁଦେବ ଜାଣିଲ, ତୁମେ ତ ଗୁରୁ ହେଇଗଲ। ଗୁରୁ ତତ୍ଵ ଏଭଳି, ଶିଷ୍ୟ କେବଳ ଗୁରୁଙ୍କର ଚରଣ ପାଖକୁ ଯିବା। ମୁଁ ଆପଣଙ୍କୁ ବୁଝିବାକୁ ଗଲେ ଆପଣ ଇଣ୍ଟେଲିଜେଣ୍ଟ ବୁଝିବାର ଅଛି, ମୁଣ୍ଡ ଉପରେ ଉଠିବାର ଅଛି। ଗୁରୁ ଗୁରୁ ତତ୍ଵ ଏଭଳି କେବଳ ଚରଣ, ଯେମିତି ରାଧାରାଣୀଙ୍କର ଚରଣ ଦେଖିବାର ଆମର ଅଧିକାର ନାହିଁ। ମୁଖ କଣ ଦେଖିବ, ତୁମେ ମୁଖ କଣ ଦେଖିବ? ଆମକୁ ରାଧାରାଣୀଙ୍କ ଚରଣ ମନା କରୁଛୁ, ଚରଣ ଦେଖିପାରିବନି, ତୁମେ ତ ଅଯୋଗ୍ୟ। ସେଟା ଗୁରୁଙ୍କୁ, ଗୁରୁ କମ ସେ କମ ଚରଣ କେବଳ ଦେଖାଉଛନ୍ତି, ଏତିକି ଦେଖ। ଆଉ ଉପରକୁ ଦେଖିବାକୁ ଚେଷ୍ଟା କର, ଉପରକୁ ଉଠିବନି, ତୁମେ ଉପରକୁ ଉଠିପାରିବନି। କେବଳ କେତେବେଳେ ଜାଣିପାରିବ, ଏଟା ରିଭିଲିଂ ଜିନିଷ। ଯେତେବେଳେ ନିତ୍ୟାନନ୍ଦ ତୁମକୁ ରିଭିଲ୍ କରିବେ ତାଙ୍କ ଶକ୍ତିଟା କେଉଁଠି ଅଛି, ସେଟା କେମିତି ତୁମେ ଜାଣିବ ପୁଣି? ଗୁରୁଦେବ ସେଟା କହୁଛି ମୁଁ ନେଚୁରାଲ ଆଟ୍ରାକ୍ସନ, ପରମାତ୍ମା ତୁମକୁ ସେଇଟା ଦେବେ, କନଭିନ୍ସ କରିବ। ସେଟା ଇଣ୍ଟେଲିଜେଣ୍ଟ ତାର କନଭିନ୍ସ ହେବନି। ବାହାରେ ଗୁରୁଙ୍କୁ ଆଡମ୍ବରରେ ଉପାସନା, ଅନ୍ତରରେ ହାଟ ବଜାରରେ ପରିବା ଭଳି ଆମେ ଦେଖିବା। କାହିଁକି ଆମର ମାୟା ବୁଦ୍ଧି ଅଛି, ଗୁରୁଦେବଟା ଠିକ କଲେ, ଗୁରୁଦେବଟା ଭୁଲ କଲେ, ଏଇଟା ଠିକ ହେଇନି, ଏଇଟା କରିବାର ଥିଲା, ଇଏ ହେଉଛି ଆମର ବିଚାର। କାହିଁକି ଆମେ ଗୁରୁଙ୍କୁ ଚିହ୍ନିନେ, ଗୁରୁ ବିଶ୍ୱଦାସ ବାବାଜୀ ମହାରାଜ କେବେ ପାଠ ପ୍ରବଚନ କରିନାହାନ୍ତି, କିନ୍ତୁ ଭକ୍ତି ସିଦ୍ଧାନ୍ତ ସୁଶାନ୍ତ ପ୍ରଭାଜୀ ମହାରାଜ କହୁଥିଲେ ଏ ଜଗତର କୌଣସି ମୋ ଗୁରୁଦେବଙ୍କର ପାଦପଦ୍ମ ସହିତ ପାଦପଦ୍ମର ଭୁଲି ସହିତ ଜଗତର କୌଣସି ବିଭୂତି ବି ସମାନ ନୁହେଁ। ଗୁରୁତତ୍ଵ ରିଭିଲ୍ ଆଉ ସେଇଟା ଯାହା କହୁଥିଲେ ମୁକୁଞ୍ଜଦେବ ପ୍ରଭୁ, ପ୍ରଭୁପାଦଙ୍କର ଯୋଉ ଶିଷ୍ୟମାନଙ୍କର ଏଇ ଗୋଟେ ଜିନିଷ ଅଛି, କାହିଁକି ପ୍ରଭୁପାଦ ତାଙ୍କୁ ରିଭିଲ୍ କରିଛନ୍ତି କିଛି ଜିନିଷ। ଗୁରୁ ଯେପର୍ଯ୍ୟନ୍ତ ତାଙ୍କ ସ୍ୱରୂପଟାକୁ ରିଭିଲ୍ ନ କରିବେ, ପରିପ୍ରକାଶ ନ କରିବେ, ଶିଷ୍ୟ କେବେ ଜାଣିପାରିବେନି। କେତେ ରିଭିଲ୍ କରିବେ? ଶିଷ୍ୟ ଯେତିକି ପରସେଣ୍ଟ ସରେଣ୍ଡର, ଗୁରୁ ସେତିକି 30%। ତୁମେ 30% ସରେଣ୍ଡର, ଗୁରୁ 30% ରିଭିଲ୍ କରିବେ। ତୁମେ 100% ସରେଣ୍ଡର ହେଇଯିବ, ଗୁରୁ 100% ପରିପ୍ରକାଶ କରିବେ। ତା ପୂର୍ବରୁ ପୂର୍ବତନ ଶିଷ୍ୟମାନଙ୍କର ଏତିକି ରହିବ, ସେଥିପାଇଁ ସେ ଜାଣିଛନ୍ତି ସେ କିଏ। ଯେପର୍ଯ୍ୟନ୍ତ ଜଣେ ଗୁରୁଙ୍କର ଶକ୍ତିକୁ, ଭଗବତ ଶକ୍ତିକୁ, କୃଷ୍ଣ ଶକ୍ତିକୁ ସେ ନ ଜାଣିଛି, ସେ କେବେ ଗୁରୁ ପୂଜା କରିପାରିବ ନାହିଁ। ତାର ଗୁରୁ ପୂଜା ଆରମ୍ଭ ହେଇପାରେ କିମ୍ବା ଗୁରୁ ପୂଜା ସମ୍ମାନ ପାଇପାରେ। ଆମେ ଗୁରୁଙ୍କୁ ପୂଜା କରନ୍ତି, ମୁଁ ଗୁରୁ ସେବକ, ମୁଁ ଗୁରୁ ଭକ୍ତ, ମୁଁ ଗୁରୁ ଭକ୍ତ ହିସାବରେ, ଶ୍ରେଷ୍ଠ ଗୁରୁ ଭକ୍ତ ହିସାବରେ ମୋତେ ସମ୍ମାନ ମିଳୁ, ସେଟା ଗୁରୁ ପୂଜା ସେଟା କପଟ ଉପାସନା। ଆମେ ପ୍ରାୟ କପଟ ଉପାସକ, ଗୁରୁଙ୍କର ଉପାସନା କରି, ଇଏ ଠାକୁର ଭକ୍ତ ଠାକୁରଙ୍କର ବାଣୀ ମୋର କଥା ନୁହେଁ, ଗୁରୁଙ୍କର ଉପାସନା କରି ଅନ୍ତର ଶ୍ରଦ୍ଧା ନ ଥାଇକି, ଅନ୍ତର ଶ୍ରଦ୍ଧା ରହିକି ଗୁରୁଙ୍କର ଉପାସନା କରି ଜଗତକୁ ଆମେ ସମ୍ମାନ ପାଇବାର ଆଶା। ଇଏ ହେଉଛି ଭୀଷଣ କପଟତା, ତାଙ୍କ ଶବ୍ଦ ଏଇଭଳିଆ, ତା ଭୀଷଣ କପଟତା ବଙ୍ଗାଳ ଦେଶ ଲେଖନ୍ତି। କାହିଁକି ଆମେ ଗୁରୁଙ୍କୁ ଜାଣିନେ, ଆଉ ଗୁରୁଦେବ ସେ ଜିନିଷଟା କୁହନ୍ତି, ତୁମେ କେବଳ କଥା ମାନିକି ଚାଲ, ପ୍ରଭୁ ଯାହା କୁହନ୍ତି ତୁମେ କଥା ମାନ, ସମୟ ଆସିଲେ ତୁମେ ଜାଣିପାରିବ ରିଭିଲିଂ, ରିଭିଲିଂ ପ୍ରୋସେସ। ତେଣୁ ଗୁରୁଦେବ ଏତିକି ଜାଣିଛନ୍ତି ପ୍ରଭୁପାଦ କିଏ। ମୁଁ ଆପଣଙ୍କୁ କହୁଥିଲି ପ୍ରଥମେ ଯଦି ଆପଏଣ୍ଟ କରିଥିଲି, ପ୍ରଭୁପାଦଙ୍କ ତା ପାଖକୁ ଗଲେ ପ୍ରଭୁ ପ୍ରଥମ ସାକ୍ଷାତ କଲେ, ଶାସ୍ତ୍ରକୁ କିଏ ପରିପ୍ରକାଶ କରନ୍ତି ଆଉ ପରମାତ୍ମାଙ୍କୁ କିଏ ପରିପ୍ରକାଶ କରନ୍ତି? ଗୁରୁ। ସେଥିପାଇଁ ଗୁରୁଦେବ କହିଲେ ମୁଁ ସେଇଦିନ ଜାଣିଲି ଇଏ ହେଉଛି ମୋର ଜନ୍ମ ଜନ୍ମର ଗୁରୁ। କାହିଁକି ସେ ଅନ୍ତରେ ଖୋଜୁଛନ୍ତି ଯେଉଁଟାକୁ, ଶାସ୍ତ୍ର ଯାହାକୁ ପଢ଼ିଛନ୍ତି, ପ୍ରଭୁପାଦଙ୍କୁ ଦର୍ଶନ କଲା ମାତ୍ରେ ସେଟା ରିଭିଲ୍ ହେଇଗଲା। ଗୁରୁ ଜ୍ଞାନ ଦ୍ୱାରା ଦର୍ଶନ ଦିଅନ୍ତିନି, ଗୁରୁ ବୈଭବ ଦ୍ୱାରା ଦର୍ଶନ ଦିଅନ୍ତିନି, ଗୁରୁ ଗୁରୁ ଦର୍ଶନ ତାଙ୍କ ଭକ୍ତି ଶକ୍ତି ଦ୍ୱାରା କେମିତି ଦେବେ। ସପ୍ରିପାଦ ତୃତୀୟ ସ୍କନ୍ଦରେ ଲେଖିଲେ, ସରଳ ଜୀବ, ଅମାୟିକ ଜୀବ ଗୁରୁ ଶକ୍ତିକୁ କେବଳ ଜାଣିପାରିବ, ଆଉ କିଏ ଜାଣିପାରିବ? କପଟ ଜୀବ ଜାଣିପାରିବ, ଆମେ ଶିଷ୍ୟ ହେଲେ କପଟ ରହିଲେ ହବନି। ସେଥିପାଇଁ ଭକ୍ତିମୟ ଠାକୁର କ'ଣ ଲେଖିଲେ, ଭକ୍ତିମୟ ଠାକୁରଙ୍କର ନାଁଟା ହରି ହରି ବୈଷ୍ଣବ ଚିହ୍ନିବି, ବୈଷ୍ଣବ ଚିହ୍ନିବି କବେ ହରି। ଆରେ ବୈଷ୍ଣବ କଣ ଚିହ୍ନିବା, ବୈଷ୍ଣବ ଲକ୍ଷଣ ତ ଶାସ୍ତ୍ର ଲେଖା ହେଇଛି, ବୈଷ୍ଣବର କେତେଟା ଲକ୍ଷଣ, ଛବିଶଟା ଲକ୍ଷଣ, ସେଟା ମିଳିବ ସେ ସେଟା କହିନି ହରି ବୈଷ୍ଣବ କେତେବେଳେ ଚିହ୍ନିବି, କେମିତି ବୈଷ୍ଣବ ଚିହ୍ନିବେ ନା, ବୈଷ୍ଣବ ତ ରିଭ୍ୟୁ କରିବ ଭଗବତ ଶକ୍ତି ଯୋଉ ସେ ପରିପୁଷ୍ଟ ପରିକର ସେଠୁ ସେ ରିଭ୍ୟୁ କରିବେ କାହା କଥା ନା ଅମାୟିକ ଯିଏ 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 ବିବାପରାଧ ସରଳ ଗୁରୁ ଶକ୍ତିଟା କୃତି ପଳେଇ ଆସିବ ଆକୁ ଚକ୍ରବାଦ ଲେଖିଲେ ତୃତୀୟ ସ୍କନ୍ଧରେ ଦେବସ୍ତୁତିରେ ଯେ ଦିଟା କାମ ଏଇ ଗୋଟେ ଦିଟା ଜିନିଷ ମନେ ରଖିବାକୁ ପଡିବ ଶିଷ୍ୟର ବଡ ଯୋଗ୍ୟତା ନୁହେଁ ପାଠ ପ୍ରବଚନ କରିବା ବହୁତ ବଡ କିଛି କାମ କରିବା ଠିକ ଅଛି ଭାଇଟା କରୁଛ ଠିକ ଅଛି କିନ୍ତୁ ମନେ ରଖ ତୁମର ନିଷ୍କର୍ମତା ହିଁ ତୁମକୁ ରକ୍ଷା କରିବ ନହେଲେ ସାଧୁଙ୍କର କୃପା କେବଳ ତୁମ ମସ୍ତକ ଉପରେ ଝୁଲିକି ରହିବ ବର୍ଷଣ ହବ ପଡ଼ିବ କାରଣ ଝୁଲିକି ରହିଛି ଗୁରୁଦେବ ସେଟା କୁହନ୍ତୁ କିନ୍ତୁ କୃପାଟାକୁ ଧରୁନୁ ଏବେ ଆମେ ପଡ଼ିବା ବୁଝିପାରୁଛୁ ଗୁରୁଦେବ କୃପାଟାକୁ ଧରୁନୁ ତୋତେ ଡିଆ ହେଉଛୁ ତୁ ଧରିପାରୁନୁ ଆଉ ସେ ଧରିପାରୁନୁ କଣ ନା ଏଇଟା ଯେପର୍ଯ୍ୟନ୍ତ ଆମର କପଡ଼ରେ ରହିବ ସେ କୃପା କେବେ ବର୍ଷଣ ହବନି କୃପା କରିବାକୁ ପଡେ ନା ଗୁରୁଙ୍କୁ ନିଷ୍କପଟ ଯିବ ବା ଖୁବ ଗୁରୁଙ୍କର କୃପା କରାଏ ଆଜି ସକପଟ ତା ଫେରେ କିନ୍ତୁ ଉଦ୍ଧାର ହବ ସେ ତ ଗୁରୁ ଆଶ୍ରୟ କରୁଛି କପଟିଟା ଭିତରେ ଗୋଟେ କଥା ବାହାରେ ଗୋଟେ କଥା ଗୁରୁଙ୍କ ଅନ୍ତରେ ଶ୍ରଦ୍ଧା ନାହିଁ କପଟିଟା କେମିତି ହବ ହେଇପାରିବନି ତାକୁ ଭଗବାନ ରକ୍ଷା କରିପାରିବନି ଏଇ ବାଇଶ ବାଇଶ ତାର ସାକ୍ଷୀ ମୁଁ ଦୁଇ ତିନିଟା ପ୍ରଶ୍ନ ପଚାରୁଛି ଗୁରୁଦେବଙ୍କୁ କାରଣ ମୋର ଜୀବନରେ ସବୁଠୁ ଗୁଣ ହେଉଛି କପଟି ଲୋକ ମୁଁ କପଟି ଲୋକ ବ୍ୟବହାର ପାଇଁ ମୁଁ ବହୁତ ଲାଗିଯାଉ ନୂଆ ଛିଲି ବହୁତ ସ୍ପିରିଟେଡ୍ ଆଉ ଗୁରୁଦେବଙ୍କୁ ଡର ଲାଗେ ମୁଁ ଗୋଟିଏ ପ୍ରଶ୍ନ ପଚାରିଥିଲି ବାଇଶ ପାଞ୍ଚ ତଳେ ଗୁରୁଦେବ ଫେରୁଥିଲେ ମୁଁ ଗୁରୁଦେବ ସାଧୁ ଗୁଡ଼ାକ ମାନେ ଆଶ୍ରମ କପଟି ଲୋକଟା କାହିଁକି ଆସୁଛି ଗୁରୁଦେବ ପଚାରିଲେ ଗୁରୁଦେବ ଇଂଲିଶରେ କହୁଥିଲେ ବୋଲି ପଡ଼ିଲେ କହିଲେ କୃଷ୍ଣ ସବୁ କପଟି ଗୁଡ଼ାକୁ ସାଧୁ ପାଖକୁ ପଠାନ୍ତି ମୋର ମନ ଅଛି ନା କାହିଁକି ତାଙ୍କୁ କୃଷ୍ଣ ଉଦ୍ଧାର କରିପାରିବେ ସାଧୁ ଉଦ୍ଧାର କରିବେ ଆଉ ଗୁରୁଦେବ ସେ କହିଲେ ଯଦି ସାଧୁ ପାଖରେ କପଟି କଲେ ତାଙ୍କୁ କିଏ ଉଠାଇବେ ଆମର କଣ ଆମ ଆମ ଗୁରୁବାର ଏତେ ପ୍ରଭୁପାତ କେତେ କୃପା ଆମେ ଦେଖୁଛନ୍ତି ଆଜ୍ଞା ବିଦେଶୀମାନଙ୍କୁ ଆଜି କଣ କଲେ ଆମ ପିଲା ଛୁଆ ତଦେ କଥା କହିପାରିବେ ଆପଣ ବିଦେଶକୁ ଯାଆନ୍ତୁ ପ୍ରଭୁପାଦଙ୍କ ବ୍ୟାସାଶ୍ରମ ଦେଖିବେ ପ୍ରଭୁପାଦଙ୍କ ଡ୍ରେସ୍ ଦେଖିବେ ପ୍ରଭୁପାଦଙ୍କ ଡ୍ରେସ୍ ଦେଖିବେ ତାଙ୍କୁ ଡେଲି ଫ୍ଲାୱାର ଫୁଲର କେମିତି ସଜା ଯାଉଛି ତାପରେ ଆପଣ ଜାଣିବେ ପ୍ରଭୁପାଦ ସେମାନେ ଜାଣିଛି ନା ଆମେ ଜାଣିବେ ଗୁରୁ ଗୁରୁଙ୍କୁ କେମିତି ଭକ୍ତି କରାଯାଏ ମୁଁ ବିଦେଶୀମାନଙ୍କୁ ଶିଖେ ପ୍ରଭୁପାଦ ସେମାନେ କେମିତି ରେସ୍ପେକ୍ଟ ଦିଏ ସେଣ୍ଟିମେଣ୍ଟାଲି ନୁହେଁ ସେ ଶବ୍ଦ ଧ୍ୱନି ଏବେ ବି ସେ ଗଣତା ପଡ଼ିଲେ ତମକୁ ଲାଗିବ ଇଏ ହିଁ ଭଗବାନ ଇଞ୍ଜେକ୍ଟେଡ୍ ବିକଜ୍ ଦେ ଆର୍ ସିମ୍ପୁଲ୍ ଭାରତୀୟମାନେ ଅପରାଧୀ ବିଦେଶୀମାନେ ପାପି ମୁଁ ଗୋଟେ ପ୍ରବଚନ ତାଙ୍କୁ କହୁଥିଲି ତୁମେ କହୁଛନ୍ତି ବାପି ହେଲେ ଠିକ୍ କିନ୍ତୁ ଆମେ ହେଉଛୁ ଅପରାଧୀ କିନ୍ତୁ ଆମ ପାଇଁ ସାଧୁ କୃପାଟା ଆସୁନି କିନ୍ତୁ ବାପି ହେଲେ ତୁମକୁ ସାଧୁ କୃପା ପଡ଼ୁଛି ତୁମେ ସେଥିପାଇଁ ରିଆଲାଇଜ୍ କରିପାରୁଛ ସାଧୁଙ୍କର ପୋଜିସନ୍ ଆଉ ଅପରାଧୀ ଯିବକୁ କେବେ କୃପା ମିଳିବନି କୃପାଟା ଖାଲି ହେଙ୍ଗିଙ୍ଗ ହେଇକି ରହିବ ସେ ସେବା କରୁଥିବ ସବୁ ଅପରାଧ କରୁ କପଟି ଯିବା ତା ପାଇଁ କୃପା କିନ୍ତୁ ଚକ୍ରପାତ କହିଲେ ସେ ସାଧୁଙ୍କର ସ୍ୱତନ୍ତ୍ର ସେବା କଲା ପରେ ସାଧୁ ତା ପାଇଁ ସଂକଳ୍ପ କରିବେ ସେଟାକୁ ଭକ୍ତିମନ ଠାକୁର ଲେଖିଲେ ବୈଷ୍ଣବର ଆବେଦନ କୃଷ୍ଣ ଦୟା ଆମ ସିଦ୍ଧାନ୍ତ କାଟିଦେବେ କିଏ ଡାକିଲେ ଜଗତରେ କିଏ ଅଛି କିଏ କାଟିଦେବ ଡାକନ୍ତୁ ନା କିଏ ଜଗତରେ ଅଛନ୍ତି ଗୋଟିଏ ସିଦ୍ଧାନ୍ତର ଗୋଟିଏ ପରସେଣ୍ଟ ସେ କାଟିଦେବ ଆମେ ହଳପ୍ରବଣତାକୁ ମାନସିକ ଭାବପ୍ରବଣତାକୁ ଜଗତର ଯେକୌଣସି ପ୍ରକାର ଭକ୍ତକୁ ଆମେ ଖଣ୍ଡନ କରିବା ପାଇଁ ପ୍ରସ୍ତୁତ କାହିଁକି ଏ ଜଗତର କୃଷ୍ଣ ପରିକରଙ୍କ ସଂଖ୍ୟା ଜଗତରେ ବହୁତ କମ୍ ବହୁତ କମ୍ ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟି ସୁପି ମହାମୀ କୋଟି କୋଟି ଭିତରେ ଜଣେ ଆମେ ସମସ୍ତେ ବଦ୍ଧ ଯିବ ଆମେ କଣ ଡାକିପାରିବା କୃଷ୍ଣଙ୍କୁ ଶିବା ପଠେଇଛନ୍ତି ତାଙ୍କୁ ତାଙ୍କୁ ରିଜେକ୍ଟ କେବେ ବି କୌଣସି ହିସାବରେ ତାଙ୍କୁ କ୍ରସ୍ କରିକି ଆମେ ଯାଇପାରିବା ନାହିଁ ସେଇ ଗୁରୁ ପାଦ ଆମେ କପଟି ସବୁ କପଟ ତାଙ୍କ ଜୀବନର ଧର୍ମ କାହା ସାଙ୍ଗରେ କପଟି କରୁନି ପିତାମାତା ସାଙ୍ଗରେ କପଟି ସମସ୍ତେ ସାଙ୍ଗରେ କପଟି କରିକି ଆସିଛି ସାଧୁ ସାଙ୍ଗରେ ନିଷ୍କପଟ ହେଇଯିବ ଆମର ବ୍ୟବହାର ଆମର ଜୀବନ ଜୀବନଚର୍ଯ୍ୟା ବ୍ୟବହାର ବ୍ୟବହାରକୁ ଆମେ ଦେଖିବା ପରମାତ୍ମା ଭିତରେ ଅଛନ୍ତି ସେ ଜାଣିଦେଲେ ଏଇଟା କପଟିଟା ଭିତରେ ପରମାତ୍ମା ଜାଣିଦେଲେ ଆଉ ଶାସ୍ତ୍ର ପଢ଼ିଲେ ଶାସ୍ତ୍ର କହିବେ ଏଇଟା କପଟିଟା ଦୁଷ୍ଟ ଶାସ୍ତ୍ର ଶାସ୍ତ୍ର ପଢ଼ିଲେ ତୁମକୁ ସବୁ ଦୁଷ୍ଟ ବୁଦ୍ଧି ଦେଖା ହବ ଶାସ୍ତ୍ର କ'ଣ ସନ୍ଦେହ କରୁନା ତାଙ୍କ ସିଦ୍ଧାନ୍ତ ନା ଅପସିଦ୍ଧାନ୍ତ ଲାଗିବ ଫେରେ ଗୁରୁଙ୍କୁ ସନ୍ଦେହ ଲାଗିବ ଦେଖନ୍ତୁ ଆପଣ ସିଏ ସରଳ ନୁହେଁ ସେ ଶାସ୍ତ୍ର ପଢିବ ସେ ଗୁରୁଙ୍କୁ ତୋର ମାତ୍ର ନେଇଥିବ କହିବେ ଗୁରୁଦେବ ଏଇଟା କେମିତି କହିଲେ ଆଇ ଓଲଟା ହେଇଗଲା ଗଲା ଗୁରୁ ଗୁରୁବା କଥା ଲାଗିଗଲା ଫେରେ ସରଳ ଯିବା ପାଇଁ ଗୁରୁଦେବ ସେଥିରେ ଗୋଟେ କୁହନ୍ତି ସରଳ ହବ ସବୁ କଥାରେ ଟିକେ ସରଳ ସିମ୍ପ୍ଲିସିଟି 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 ଆଉ କିଛି ନାହିଁ ଜଗତରେ ଜଗତରେ ଯଦି କିଛି ଜଗତର ଥାଏ ଫିଲୋସଫି ଗୋଟିଏ ଫିଲୋସଫି ସରଳତା ହିଁ ବୈଷ୍ଣବ ହେବା, ସରଳ ହେବା କେମିତି ସରଳ ହେବା, ଗୁରୁଦେବ କହୁଛନ୍ତି ଏବେ ଗୋଟେ କନ୍ଭରସେସନ୍, ମହାରାଜ ଆପଣ କହୁଛନ୍ତି ସରଳ ହେବା ସରଳ ହେବା, ଆମର ତ ସରଳତା ନାହିଁ। ଗୁରୁଦେବ ତୁମେ ସରଳ ହେଇପାରିବନି, କେମିତି ହେଇପାରିବନି, ତୋ ବୁଦ୍ଧିଟା କପଟ ନା, ତୁମେ ସରଳ ହେବା ଗୋଟେ କାମ କରିବାକୁ ପଡ଼ିବ। ଆମ ଇଣ୍ଟେଲିଜେନ୍ସ ଯେତେବେଳେ ଲାଗୁଛି ଆମକୁ ସରଳ କରିବାକୁ ତୁମି, ଆମ ଇଣ୍ଟେଲିଜେନ୍ସକୁ ଏନାସ୍ଥେସିଆ ଦେବାକୁ ପଡ଼ିବ, କାଲୁ ଇଞ୍ଜେକ୍ସନ୍ କହୁନି, କାଲୁ ଇଞ୍ଜେକ୍ସନ୍ ଦେଲେ ବଡି କିଛି କାମ କରିବନି। ବୁଦ୍ଧି କାମ କରୁଛି ଭଲ, ସେଥିରେ ଆକ୍ଟିଭ ହେଲା, ସେ ଗୁରୁ ସଭା ଟାଲି କରିବ, ଗୁରୁଦେବ ଲାଗିକି କହିଲେ ଯେମିତି ଇସ୍କନ ଭକ୍ତମାନେ ତାଙ୍କୁ ପ୍ରଭୁବା ଉଠେଇ କାଢ଼ିଛନ୍ତି, ସେ କଣ ଦିଟା କରିଦେଲେ ଇଣ୍ଟରନେଟ୍ରୁ, ସେ କହିଲେ ସେ ବୃନ୍ଦାବନ ସେ ବାବା ବଡ଼ ପ୍ରଭୁବା କଣ କହୁଛି, ପ୍ରଭୁବା ଦେଇ ଜିନିଷ କହିଛନ୍ତି, ଅଧିକାର ଦେଖିବେନି, ତାଙ୍କ ଅଧିକାର କଣ ଅଛି ସେ ଦେଖିବେନି। ଜଗତରେ ଶ୍ରେଷ୍ଠ ଶ୍ରେଷ୍ଠ ସାଧୁ ଥାଇପାରନ୍ତି, କିନ୍ତୁ ସେ ସାଧୁମାନଙ୍କ ଦ୍ୱାରା ତୁମର କଲ୍ୟାଣ ହବନି, କାରଣ ସେ ସାଧୁ ପୂର୍ବରେ ଭଜନ କରିଛନ୍ତି ତାଙ୍କର ଭଜନ ପାଇଁ, କି ତୁମେ ତୁମର କଣ ଭଜନ ଦାବ, ତୁମେ କାହାର ପ୍ରିଶ୍ମୁତ ଯୁଗାଚାର ଯୁଗରେ ଲୋକ ମାନିଲେ, କୃଷ୍ଣ ତା ପାଇଁ କଠିଥିଲେ ଯୁଗ, ଅଧିକାର ହେଉଛି କର ତତ୍ତ୍ୱପଟେ ନୁହେଁ, ମୁଁ କାଲି ପଢ଼ ତତ୍ତ୍ୱପଟେ ମୁଁ ରାଧା ତତ୍ତ୍ୱ କହିଦେଇପାରିବ, ଆପଣ ପଢ଼ିଲେ ଆପଣ କହିଦେଇପାରିବେ, ଅଧିକାର ସେ ଅଧିକାର ପ୍ରବେଶ କରି ଅଧିକାରଟା କିଏ ଦେବେ, ଅଧିକାର କେହି ବଦଳେଇ ପାରିବେନି, କେହି ଜାଣିଲେ ପଢ଼ିଲେ ଶୁଣିଲେ ପ୍ରବଚନ ଦେଲେ କେବେ ବି ଅଧିକାର, ସବୁ କରିବେ ଆପଣ ଅଧିକାର ବଦଳେଇ ପାରିବେନି, ମୋ ଅଧିକାର ବି ମୁଁ ବଦଳେଇ ପାରିବିନି, ଆପଣ ଅଧିକାର ଆପଣ ବଦଳେଇ ପାରିବେନି, କେବଳ ଗୁରୁ ବଦଳେଇବେ, ଭକ୍ତି ଅଧିକାର କେବଳ ଗୁରୁ ଦେବେ, ସିଦ୍ଧାନ୍ତ ଆରମ୍ଭ କରି ସେମାନେ ଖୋଳିବେ, ଜୀବନ ସମୟ ସନ୍ଦର୍ଭରୁ କାଢି ପ୍ରତ୍ୟେକ ଉପରେ ବାଡ଼ିକି ଦେଖିବି, ଜୀବନ ସମୟ ସବୁ କାଟିକି ଉଡ଼େଇଛନ୍ତି, ସବୁ କାଟିକି ଉଡ଼େଇଛନ୍ତି ଭାଗବତ ଆଣିକି, କେବଳ ଭକ୍ତି ଅଧିକାର ମହତ୍ତର କୃପା ହବ। ଦେଖନ୍ତୁ ସପ୍ତମ ସ୍କନ୍ଧ, ଦେଖନ୍ତୁ ପଞ୍ଚମ ସ୍କନ୍ଧ, ଦେଖନ୍ତୁ ବିନା ମହତ ଭଦ୍ରାଜ ପ୍ରଜୋଭିଷେକମ ଚୈତନ୍ୟ, ଦେଖନ୍ତୁ ମହତ୍ତର କୃପା ବିନା କୁନ୍ଦ ଆଚାର୍ଯ୍ୟ ଜୀବଭୂଷଣ ସୁନ୍ଦର ମୁଁ ଦେଖିଦେବି। ଆପଣ ହରି କଥା ଟିକେ ଶୁଣିପାରିବେନି ଆଉ, ଭଗବାନ ନାମ ଟିକେ କରିପାରିବେନି ଆଉ, କିଛି ଭଲ ଲାଗିବନି ଆପଣ। ତେଣୁ ଆମର ଯେଉଁ ସିଦ୍ଧାନ୍ତ ରହିଲା ଗୁରୁଦେବଙ୍କୁ ଯେଉଁ ଭଲ ପାଇବା, ଗୁରୁଦେବ ସେ କଥା ଆମେ କହୁଥିଲୁ ଯିବା ସରଳ କେମିତି ହବ, ଗୁରୁଦେବ କହିଲେ ତୁମେ ସାଧୁ ଗୁରୁଙ୍କ ବୁଦ୍ଧିରେ ଚାଲ, ମୁଁ ଯେଉଁ ଆପଣଙ୍କ ବୁଦ୍ଧିରେ ଚାଲିବି, ମୋ ବୁଦ୍ଧିରେ କାମ କଲାନି, ମୁଁ ସରଳ କାଧ ହେଇଯିବି, ଗୁରୁଦେବ କହିଲେ ଆଠ କିଛି ସରଳ ଉପାୟ ନା, ଆପଣ କହିଲେ ଚାଲ ମୁଁ ଚାଲିବି ବାସ, ତ ଅଟୋମେଟିକାଲି ମୋ ଇଣ୍ଟରେ ଯେତେବେଳେ ଆପଣ ଇଣ୍ଟରେ ଯଦି ଫଲୋ କଲା ମୁଁ ସରଳ ହେଇଯିବି। ତା ଛଡ଼ା ଜଗତର କୌଣସି ସାଧନ ନାହିଁ ସରଳ, ଆଉ ଯେହେତୁ ଆମେ ସରଳ ନାହିଁ ପାରିବା କିଛି କୌଣସି ଜିନିଷ ତଦୀୟ ବସ୍ତୁ କିଛି ରିଭିଲ୍ ହେବେନି, ଅପରାଧ ରହିଲା ଅପରାଧ ରହିତ ଆସିବନି କିଛି ହବ। ତେଣୁ ଆମର ଏତିକି ସବୁବେଳେ ପ୍ରାର୍ଥନା ଗୁରୁବର୍ଗଙ୍କ ନିକଟରେ, ଗୁରୁଦେବଙ୍କ ଗୁରୁଦେବଙ୍କ ତ ଶିକ୍ଷା ତ ବହୁତ ଲୀଳା ବହୁତ ଅଛନ୍ତି, ଆପଣ ଅନୁସାରେ ଜାଣିଥିବେ ମୁଁ କ'ଣ କହିବି, ମୋର ସମୟ ହେଇଗଲାଣି, ଆପଣମାନେ ସମସ୍ତେ କହିବେ, ଗୋଟେ ଦୁଇ ମିନିଟ୍ ଗୋଟେ କଥା କହୁଛି। ଦେଖନ୍ତୁ ସରଳ ଜୀବନ ପ୍ରତି କେମିତି ଆସିଛନ୍ତି, ଗୋଟେ ଛୁଆଟେ ଥାଏ, ଆମେ ଶିଷ୍ୟ ହେଇଛୁ, ଆମେ ଯେତିକି ଅନୁଭବ କରିପାରୁନୁ ଆଜିକାର ଛୁଆ ବି ସେତିକି ଅନୁଭବ କରିଦେଉଛୁ, ସରଳ ସେ ବୃନ୍ଦାବନ ବୁଲିକି ଆସିଥିଲା ଦିଲ୍ଲୀରେ, ତା ବାପାମାନଙ୍କ ସାଙ୍ଗେ ବୁଲି ଭକ୍ତ ଛୁଆ ସେ ଆସିଥିଲା, ସେଇଟା ଆମର ବ୍ୟାସ ପୂଜା ହେଉଛନ୍ତି, ଆଉ ବ୍ୟାସ ପୂଜାରେ ଗୁଣିଫିକେସନ ଚାଲିଛି, ସରଳ ଯିବା ସାଧୁ ସବୁବେଳେ ଅଛନ୍ତି, ଆଜି ବି ପ୍ରଭୁପାଦ ଅଛନ୍ତି, ଆପଣ ବିଦେଶ ଯେତେବେଳେ ବିଦେଶ ଯାଏ କହିଲେ ଆରେ ଆମ ଭାଗ୍ୟ ଭଲ ଗୋବିନ୍ଦ ମହାରାଜଙ୍କର, ସେ ଛୁଆଟା ଜାଣିନି ଗୋବିନ୍ଦ ମହାରାଜ କିଏ, ସେ ନୂଆ ଭକ୍ତ ହେଇଛି, ସେ ଖାଲି ବସିକି ଶୁଣିଲା ଆଉ ଗୁରୁଦେବଙ୍କର ଫଟୋ ଦେଖିଲା, ସେ ପଳେଇଲା ଘରକୁ, ଇସ୍କନରେ ଏମିତି ପ୍ରଭୁପାଦଙ୍କ ଶିଷ୍ୟ ଏମିତି ଅଛନ୍ତି, ତାହେଲେ ଇସବୁ ଏତେ ଗ୍ଲୋରିଫାଇ କରୁଛନ୍ତି, କୃଷ୍ଣ କଥା କହିକି ସେ ସର ଛାଡ଼ିଛନ୍ତି, ଭଗବାନ କଥା କହିକି ସର ଛାଡ଼ି ଦେଇଛନ୍ତି, ସେ ଜାଣିନଥିଲା, ସେ ଗଲା ଘରେ କଣ୍ଟିନ୍ୟୁଅସ୍ ସାତ ଦିନରେ ଦୁଇ ଥର ତିନି ଥର ଖାଲି ସେ ଗୁରୁଦେବ ଯେଉଁ ଖୁଚ ଗୁରୁଦେବ ଆସିବେ ଆସିକି କ'ଣ ଓଡ଼ିଆରେ ଖାଲି କଣ ହେଇଥାନ୍ତି, ସେ ପୁରା ପାଗଳ ହେଇଗଲା, ଏ ସାଧୁ କ'ଣ ମୋତେ ବ୍ରିଭ୍ରେ ଆସୁଛନ୍ତି, କ'ଣ ମୋତେ ସବୁବେଳେ କଥା କହୁଛନ୍ତି, ସେ ସରଳ ପିଲା କ'ଣ ଏମିତି ମୋତେ କହୁଛନ୍ତି, ତା ବାପା ପଚାରେ ବାପା କାହିଁକି ମୁଁ ସବୁବେଳେ ଡ୍ରିମ୍ ଦେଖୁଛି, କହିଲେ କ'ଣ ମହାରାଜ ତ ତୋ ଉପରେ ଖୁସି ହେଇଥିବେ, କାରଣ ବାପା ମୁଁ ତ ମହାରାଜ ପାଇଁ କିଛି ଗୋଟେ କରିବି, ଗୋଟେ ସେବା କ'ଣ ଗୋଟେ କରିବି ନା, ସାଧୁ ବି ସେବା କରିବା କଥା ଆପଣ କୁହନ୍ତି, ସେ ଖୋଜିଲା ଖୋଜି କରି ୱେବସାଇଟ୍ ଆମର ୱେବସାଇଟ୍ ପାଇଲା, ମୋ ସେବା ସେ ପିଲା କଣ୍ଟାକ୍ଟ କର, ସେ ସେବା ଖୋଜୁଛି, ସିଏ ପିଲା ଟ୍ରାନ୍ସକ୍ରାଇବ୍ ପାଇଁ ଯେଉଁ ଲେକ୍ଚର ଗୁଡ଼ାକୁ ଯାହା କତିକି ପଠାଏ, ଯେଉଁ ହ୍ୱାଟ୍ସଆପ୍ରେ ଯାହା କତିକି ପଠାଏ, ଯେଉଁ ଗୋଟେ ଫିକ୍ସ ପିଲା ଅଛି ତାର ଟ୍ରାନ୍ସକ୍ରାଇବ୍ କରେ ଟ୍ରାନ୍ସକ୍ରାଇବ୍ କରେ, ଭୁଲରେ ଯେତେ ତାର ଇଂଲିଶ ଏକ୍ସପର୍ଟ 20-25 ଟ୍ରାନ୍ସକ୍ରିପ୍ସନ୍ ଇଂଲିଶ ଲେକ୍ଚରକୁ ୟା କତିକି ପଠେଇ ଦେଇଛି, ଏ ସେ ୟାର ହ୍ୱାଟ୍ସଅପ୍ କରେ, ଇଏ ସେବା ଖୋଜୁଛି, ଇଏ କହିଲା ଆରେ ମୁଁ ମହାରାଜ ସବୁବେଳେ ପ୍ରାର୍ଥନା କରୁଛି ମୋତେ ସେବା ମିଳୁ, ମୁଁ ଫାର୍ଷ୍ଟ ଟାଇମ୍ କଣ୍ଟାକ୍ଟ କଲି, ଇଏ କ'ଣ ମୋ ହ୍ୱାଟ୍ସଆପ୍ରେ ପଠାଇଦେଲେ ବୋଧେ ମୋତେ ସେବା ମିଳିଗଲା, ସିଏ ପଢାପଢା ପଢାପଢା ଇଂଲିଶ ପୁରା ଇଂଲିଶ ମିଡ଼ିୟମ୍ ପିଲା ବାଡ଼ ହେଇକି ପୁରା ଫ୍ରାଗ୍ରି ପଡ଼େ, ଇଏ 3 ଚାଲିଲାଣି, ଇଏ ଭାବୁଛି ମୁଁ ପଠାଉଛି କାହା କତିକି ନା ପୁରୁଣା ଲୋକ କତିକି, କିନ୍ତୁ ଇଏ ଛୁଆ କତିକି ଆସିକି ଇଏ ତାର ସବୁ ଟ୍ରାନ୍ସକ୍ରାଇବ୍ କରିକି ପୁରା ସବୁ ଲାଷ୍ଟ ପଚାରିଛି ଯେ ତୁମେ ଏତେ ଶୀଘ୍ର ଆଗରୁ ତ ଏତେ ଶୀଘ୍ର କରୁନଥିଲ, ଏତେ ଶୀଘ୍ର କରିକି ପୁରା ପକେଇ ପଠେଇ ଦେଉଛ ନା? ମୋର ବର୍ତ୍ତମାନ ଭେକେସନ୍ ଅଛି, ମୁଁ ସ୍କୁଲ ଯାଉନି, ସେ ସ୍କୁଲ ଷ୍ଟୁଡେଣ୍ଟ, ସ୍କୁଲ ଷ୍ଟୁଡେଣ୍ଟ ନା? ତୁମେ ବାବୁ ଜଣେ ମ୍ୟାରିଡ଼ ପର୍ସନ୍ ହୁଅ, ତୁମେ ବାବୁ ନା ନା, ମୋ ହ୍ୱାଟ୍ସଆପ୍ ନମ୍ବର ଏଇଟା, ମୁଁ ହେଉଛି ଦିଲ୍ଲୀରୁ, ତା ମୁଣ୍ଡ ଗରମ ମିଶିଥାଏ ମୁଁ ନା, ତୁମେ କେମିତି ଏଇଟା ପାଇଲ? ନା ମୁଁ ଗୁରୁଦେବ ସବୁ ଡାକେ, ମୋତେ ଟିକେ ସେବା ମିଳିବ, ସେବା ମିଳିଗଲ ସାଧୁ ସବୁବେଳେ ଅଛନ୍ତି, ଏବେ କ'ଣ ପ୍ରକୃତ ନାହାନ୍ତି ଆପଣ ଭାବୁଛନ୍ତି ଅଛନ୍ତି? ଆମେ ସରଳ ହେଲେ ସରଳ ହେଲେ, ସରଳ ନହେଲେ ଶାସ୍ତ୍ରରେ ବି ଲଗେନି, ଗୁରୁରେ ବି ଲଗେନି, ତ ବ୍ୟବସ୍ଥା ସେଥିପାଇଁ ଆମେ ବୈଷ୍ଣବ ହେବାକୁ ହେଲେ ଆମକୁ ସରଳ ହେବାକୁ ପଡିବ। ଆଉ ସରଳତା ଏତିକି ଗୁରୁଦେବ ମୋତେ ଯାହା କହୁଛନ୍ତି, ମମ ଗୁରୁ ପରିଷ୍ଠମ ସାଧନମ ଶ୍ରବଣ ଶ୍ରବଣମ ଭଜନମ ପରିଚର୍ଯ୍ୟମ ମମ ସାଧନମ ମମ ସାଧ୍ୟମ। ସେଠି ମୋତେ ଲେଖିଲେ ନା, ମୋର ଏଇଟା ସାଧନ ସାଧ୍ୟ, ମୋ ଗୁରୁଦେବ କହୁଛନ୍ତି ସଂସାରର କୌଣସି ମତ ଆମେ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହଁ। ସେ ମତ ଅଛନ୍ତି, ଆମେ କାଟିପାରିବୁନି, ଆମ ଗୋଟେ ନିକୃଷ୍ଟ ଅଧିକାରୀ ପାଇନେ। କୃଷ୍ଣ ଯାହାଙ୍କୁ ଆମକୁ ଯାହା ହାତରେ ଟେକି ଦେଇଛନ୍ତି, ଆମେ ତାଙ୍କ କଥା ମାନିବୁ, ପ୍ରଭୁପାଦ କଥା ମାନିବୁ, ପ୍ରଭୁପାଦ ଶିଷ୍ୟ କଥା ମାନିବୁ, ଆମେ ଚାଲିବୁ, ତା ନାମ ସରଳ ହେଇପାରିବେ। ଆଉ ଗୁରୁଦେବ ସେଇଟା ସବୁବେଳେ କହୁଛନ୍ତି, ସରଳ ହବ, ସରଳ ହବ, ସରଳ ହବ। ଆଜି ତାଙ୍କ ବ୍ୟାସ ପୂଜା, ଆମର ଆଉ କିଛି ଯୋଗ୍ୟତା ଦରକାର ନୁହେଁ, କେବଳ ଗୋଟେ ନିଷ୍କପଟ ସରଳ ସେବକ ହେଇ ରହିବାର ଅଛି। ତାଙ୍କର କୃପା ଶକ୍ତି ବିନା ସବୁ ବିଫଳ ହେଇଯିବ, ସବୁ ବିଫଳ ହେଇଯିବ, ଜ୍ଞାନ ବୈରାଗ୍ୟ ସବୁକିଛି ବିଫଳ ହେଇଯିବ, କାରଣ ମାୟା ଶକ୍ତିର ପ୍ରଭାବ ବହୁ, ସେ କନଷ୍ଟାଣ୍ଟ ଫ୍ଲୋ ତାର ଚାଲି, ତାକୁ ଚେକ୍ କରିପାରୁନି ଆଉ, ମାୟା ଶକ୍ତିର ଯୋଉ ଭାବନାଟା ଆମେ ଚେକ୍ କରିପାରୁନି, କୃଷ୍ଣ କ'ଣ ଡାକିବା? ସେପାଇଁ ଏଇ ଯୋଉ ଗୁରୁବର୍ଗଙ୍କର ଉପାସନା, ଆଚାର୍ଯ୍ୟମାନଙ୍କର ଉପାସନା କେବଳ ଏଇଥିପାଇଁ, ଯୋଉ ବଳରାମଙ୍କର ଶକ୍ତି ସେ ଧରିକି ଆସୁଛନ୍ତି, ସେ କାମ କୃପା କରନ୍ତୁ, କେମିତି ଆମର ଏଇ ମାୟା ଜଳ ଛୁଟେ ପା କୃଷ୍ଣର ଚରଣ, କୃଷ୍ଣ ଭଜନ ସହିତ ଗୁରୁଙ୍କର ସେବା କରିକି ମାୟା ଜଳରୁ ଉଦ୍ଧାର ପାଇକି ଆମେ ଯିବା। ଆଉ ଗୁରୁଦେବଙ୍କର ଲୀଳା ସମସ୍ତେ ଆପଣମାନେ ଜାଣିଛନ୍ତି, କହିବେ ପ୍ରତିବର୍ଷ କହୁଛନ୍ତି, ଏତିକି କଥା ବିଶ୍ରାମ ଦେଉଛି। ହରେ କୃଷ୍ଣ, ଜୟ ଶ୍ରୀ ସୁମନ କୌର ଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ, ଶ୍ରୀ ପ୍ରଭୁପାଦଜୀ ମହାରାଜ କି ଜୟ,
ପରବର୍ତ୍ତୀ ପ୍ରତିବାର ଧର୍ମକୁ।